ଶାନ୍ତି ଅମୃତଧାରା କାର୍ଯ୍ୟକ୍ରମର ଶ୍ରୋତା ବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆଜି ଆମେ ଚର୍ଚ୍ଚା କରିବା ଗୀତାର ଭଗବାନ କିଏ, କଣ ଶ୍ରୀକୃଷ୍ଣ ଗୀତାର ଭଗବାନ ଅଟନ୍ତି ବା ଅନ୍ୟ କେହି ଅଟନ୍ତି। ଆପଣମାନଙ୍କ ମନରେ ନିଶ୍ଚିତ ଭାବରେ ଏ ପ୍ରଶ୍ନ ଉଠୁଥିବ। ଆମେ ସମସ୍ତେ ଜାଣିଛୁ ଗୀତାର ଭଗବାନ କୃଷ୍ଣ, ତାହେଲେ ଏଥିରେ ଏହା ତ ନିର୍ବିବାଦ ସତ୍ୟ ଅଟେ, ଏହା ବିଷୟରେ ଚର୍ଚ୍ଚା କରିବାର କ'ଣ ଆବଶ୍ୟକତା ରହିଛି? ହଁ, ଆବଶ୍ୟକତା ରହିଛି, ତେଣୁ ତ ଏ ବିଷୟରେ ଚର୍ଚ୍ଚା କରିବା ଆଜି। ଦେଖନ୍ତୁ, ମୁଁ କହୁଥିଲି ଆଜି ଆମ ପୁରପଲ୍ଲୀରେ ଗାଁ ଗହଳିରେ ସବୁଠି ଗୀତା ରହିଛି ଏବଂ ଅନେକ ଗାଁ ଗଣ୍ଡାରେ ଗୀତା ପାଠଶାଳା ସବୁ ରହିଛି, ଯେଉଁଠି ନିଜ ସାରାଦିନର କାର୍ଯ୍ୟରତ ସମୟ ଅତିବାହିତ କଲାପରେ ଗାଁ ଗଣ୍ଡାରେ ଖାଇସାରିକି ଭାଇ ଭଉଣୀମାନେ ଯାଇକି ଗୀତା ଶୁଣୁଥିବେ, ଗୀତା ଅଧ୍ୟୟନ କରୁଥିବେ, ଏମିତି ଗୀତା ପାଠଶାଳା ଅନେକ ରହିଛି। ଘରେ ଘରେ, ଗାଁରେ, ଗାଁ ଗଣ୍ଡାରେ, ସହର ବଜାରରେ ସମସ୍ତଙ୍କ ପାଖରେ ଗୀତା ଥିବାରୁ ବି ଥାଇକି ବି ଗୀତା ପଢ଼ିକି ବି ଆଜି ସଂସାର ପରିବର୍ତ୍ତନ କାହିଁକି ହେଉନି? ଧୀରେ ଧୀରେ ଲୋକଙ୍କର ଚରିତ୍ର ଆହୁରି ପତନ ହୋଇଚାଲିଛି, ତାହାର କାରଣ କ'ଣ? ତାହେଲେ ଆଜି ଶ୍ରୀମଦ୍ ଭଗବତ ଗୀତାକୁ ଗୋଟିଏ ମହାନ ଗ୍ରନ୍ଥ ରୂପରେ ସମଗ୍ର ବିଶ୍ୱ ମାନୁଛି। ସାରା ବିଶ୍ୱରେ ଏମିତି ଭାଷା ନଥିବ ଯେଉଁ ଭାଷାରେ ଗୀତାର ଅନୁବାଦ ହୋଇନି, କିନ୍ତୁ ଆଜି ଆମ ଭାରତବର୍ଷରେ ଯେଉଁଠି ସ୍ୱୟଂ ଭଗବାନ ଅବତରିତ ହୋଇକି ଗୀତା ଜ୍ଞାନ ଦେଇକି ଯାଇଛନ୍ତି, ସେହି ମହାନ ଗୀତାଶାସ୍ତ୍ରକୁ ପଢ଼ିକି ବି ଆଜି ଆମ ଜୀବନର ଚରିତ୍ରର କିଛି ପରିବର୍ତ୍ତନ ହେଉନି। ଆହୁରି ସମସ୍ତେ ଧୀରେ 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 ପାପଗ୍ରସ୍ତ ହୋଇକି ଆଜି ରସାତଳଗାମୀ, ତାହେଲେ ନିଶ୍ଚିତ ଭାବରେ କୋଉଠି ନା କୋଉଠି ନିଶ୍ଚିତ ଭାବରେ ତ୍ରୁଟି ତ ରହିଛି, ତେଣୁ ତ ଏମିତି ଦୁରାବସ୍ଥା ହୋଇଚାଲିଛି। ସେଥିପାଇଁ ଚର୍ଚ୍ଚା କରିବାର ବିଷୟ ଆଜି କି ଗୀତାର ପ୍ରକୃତିରେ ଭଗବାନ କିଏ, କାହିଁକି ଜାଣିବା ଦରକାର? କି ଗୀତାର ଅନେକ ଏମିତି କହନ୍ତି କି ଆରେ ଗୀତାର ଭଗବାନ ଯିଏ ବି ହେଇଥାନ୍ତୁ, ସେଥିରେ ଆମର କ'ଣ ଅଛି? ଆମେ ଚକୁଳି ଖାଇବା ଦରକାର, ସେଠି ବିନ୍ଧ ଗଣିବାର କ'ଣ ଆବଶ୍ୟକତା ରହିଛି? ଏମିତି ଅନେକ କଥା କହନ୍ତି ଲୋକ, କିନ୍ତୁ ନୁହେଁ। ପ୍ରକୃତିରେ ଗୀତାର ଭଗବାନ କିଏ ଜାଣିବା ନିହାତି ଆବଶ୍ୟକତା ରହିଛି। ଯଦି ଆପଣ ଗୀତାର ଭଗବାନଙ୍କୁ ନ ଜାଣନ୍ତି ତାହେଲେ କିଛି ପ୍ରାପ୍ତି ହେବନି। ସମଗ୍ର ଗୀତା ପଢ଼ନ୍ତୁ, ଦେଖିବେ ଗୀତାର ସାର ରୂପରେ ଗୋଟିଏ ଶ୍ଳୋକରେ ସବୁ ଗୀତାର ସାର ସୀମାବଦ୍ଧ ହୋଇକି ଲିପିବଦ୍ଧ ହୋଇକି ରହିଛି। ସେ ଶ୍ଳୋକ ହେଉଛି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣଂ ବ୍ରଜ ଅହଂ ତ୍ୱାମ୍ ସର୍ବ ପାପଭ୍ୟ ମୋକ୍ଷୟିଷ୍ୟାମି ମା ସୁଚ। ଭଗବାନ ଉବାଚ, ଭଗବାନ କହିଛନ୍ତି ହେ ଅର୍ଜୁନ, ସବୁ ଧର୍ମ ତୁ ଛାଡ଼, ମୋ ଶରଣରେ ଆ, ମୁଁ ତତେ ସବୁ ପାପରୁ ମୁକ୍ତ କରିଦେବି, ତୁ ଚିନ୍ତା କରନା। ତାହେଲେ ଭଗବାନ ଆମକୁ ସବୁ ପାପରୁ ମୁକ୍ତ କରିଦେବା ପାଇଁ ନିଜେ ବଚନ ଦେଉଛନ୍ତି ଏବଂ ସେ କହୁଛନ୍ତି ସବୁ ଛାଡ଼ିକି ମୋ ଶରଣକୁ ଆସ। ଯଦି ଆମେ ଭଗବାନଙ୍କୁ ନ ଜାଣିବା, ନ ଚିହ୍ନିବା, ତାହେଲେ ଶରଣଗତି ଯିବା କେମିତି, ତାଙ୍କ ଶରଣକୁ ଆସିବା କେମିତି? ଏବଂ ଭଗବାନ କହିଛନ୍ତି ମନ ମନାଭବ ଅର୍ଜୁନ, ତୋ ମନଟା ମୋଠି ଲଗା। ତାହେଲେ ଆମେ ଯଦି ଭଗବାନଙ୍କୁ ନ ଜାଣିବା, ନ ଚିହ୍ନିବା, କିଏ ତାଠି ମନଟା ଲଗେଇବା କେମିତି ଯେ ଆମେ ସବୁ ପାପରୁ ମୁକ୍ତ ହେବା? ଚିନ୍ତା କରିବା ବିଷୟ। ତେଣୁ ଗୀତାର ଭଗବାନ କିଏ, ହେ ଆଧ୍ୟାତ୍ମ ପ୍ରେମୀ ଭାଇ ଓ ଭଉଣୀମାନେ, ଏ ବିଷୟ ଜାଣିବା ନିହାତି ଆବଶ୍ୟକତା ରହିଛି। ଯଦି ଆପଣ ଜାଣିବେ ତାହେଲେ ହିଁ ଏ ଭବସାଗରରୁ ଉଦ୍ଧାର ହୋଇଯିବେ, ଏହା ବିନା ଆଉ କୌଣସି ଉପାୟ ନାହିଁ। ଯେହେତୁ ଅନେକ ହଜାର ହଜାର ବର୍ଷରୁ, ଜନ୍ମ ଜନ୍ମାନ୍ତରରୁ ଆମେ ଅନେକ ପ୍ରକାର ଭକ୍ତି, ପୂଜା, ଜପ, ତପ, ପ୍ରାର୍ଥନା, ମାଳା, ଜାଗରଣ, ଉପବାସ ଆଦି ଆଦି କରିକରି ଆସିକି ବି ଆମେ ଦେଖୁଛେ ଆଜି ସଂସାର କୁଆଡ଼କୁ ଗତି କରୁଛି। ଯଦି ଏହିସବୁ ସାଧନା ଦ୍ୱାରା ଆମର ସବୁ ଗତି, ମୁକ୍ତି, ସଦ୍ଗତି ହେଉଥାନ୍ତା, ତାହେଲେ ସମାଜ ସୁଧୁରି ଯାଇଥାନ୍ତା, ଆଜି ଘର ଘର ସ୍ୱର୍ଗ ହୋଇଯାଇଥାନ୍ତା। କିନ୍ତୁ ଆମେ କ'ଣ ଦେଖୁଛେ, କି ଦୁରାବସ୍ଥା! ଗାଁ ଗହଳିରେ ଏମିତି ବି ଗୋଟେ ସମୟ ଥିଲା ଯେତେବେଳେ ଲୋକ ମିଳିମିଶିକି ରହୁଥିଲେ, ସମସ୍ତଙ୍କ ଭିତରେ ସ୍ନେହ ଶ୍ରଦ୍ଧା ରହିଥିଲା, କିନ୍ତୁ ଆଜି ସମାଜ ବିଲକୁଲ ପତନାଭିମୁଖୀ, ଦୁରାବସ୍ଥା ସମସ୍ତେ ଦେଖୁଛନ୍ତି, ତେଣୁ ମୁଁ ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ। तो मु कहे तात्पर्य होची कि गीतार भगवान किए चर्चा करिया। देखंतु आपण माने गीता पढ़ीथिबे, मु भी अनेक बार पढ़ीछि। गीता रे जो श्रीमद् भगवत गीता जार संपूर्ण ना होची, काही कि इमते ओडे नामकरण रखाइछि गीतार। जेतु गीता अनेक सुनिथिबे आपण माने, चंडी गीता, गणेश गीता, अनेक प्रकार गीतार ना सुनिथिबे, किंतु भगवान जो आम समस्त को शिक्षा दे जाइछन्ति महाभारत जहाँ गोटे अंश बोली आम कहे, से गीता हूँ श्रीमत भगवत गीता। श्रीमत अर्थात श्रेष्ठ मत, आज अनेक प्रकार मत रही, मन मत, पर मत, लोक मत, शास्त्र मत, गुरु मत, ये सब मत गुडाक आम मनुष्य मत कह। कि भगवान जो आम समस्त को शिक्षा दिखती मत दिखती श्रीमत बोली कहुए। एवं श्रीमत भगवत गीता शब्दर अर्थ हो भगवान आम मान जो श्रेष्ठ मत दिखती कही जड़े गीत रूप से लिपिबद्ध करके रखी, आई ग्रंथर ना हूँ गीता। आपण आज पर्यंत जिते भी धर्मात्मा महात्मा आसिक जाने जो तांकर से धर्म ग्रंथ रूप से जो सब उपलब्ध रही देखु, बाइबल हला, कुरान हला, एगुड़ा सब जीशु ख्रीष्ट आसिक निजे बाइबल लिखि नथिले, मोहम्मद आसिक निजे कुरान लिखि नथिले, से जो नीति शिक्षा गुड़ा दे जाइछन्ति लोकंकु पर मुहूर्तरे तांकर अनुजाई माने, तांकर फॉलोअर माने सेटाकु गोटे पुस्तक रूप से संकलन करिछन्ति। तेणु देखिए बाइबल शब्द अर्थ कौन जानी, बाइबल शब्द अर्थ कौन, आविधानिक अर्थ, डिक्शनरी मीनिंग कौन। आपण मैंने बड़ बड़ बही पढ़ी जब देखिथे पछरे बहर एकदम शेष बिब्लियोग्राफी बोली लिखाई था, बिब्लियोग्राफी। बाइबल शब्द अर्थ हूँ वास्तव में बही, बुक। तो जीशु ख्रीष्टंकर जो शिक्षा गुड़ा से लोक से गुड़ाक संकलन करके गोटे बही रूप से मुद्रण कराई ना बाइबल रखी दी। सिमति भगवान जितेबले मनीष को इस संसार को परिवर्तन करने पतित मान पावन बनवाप नरक को स्वर्ग बनवाई जिते आसिक शिक्षा दिखती से ज्ञान को पर गोटे बही रूप से गीत रूप से संकलन करके जो लिखी ना हूँ श्रीमद भगवत गीता। जिंती आप बाइबल पढ़िले सिठी जीशु ख्रीष्ट कौन कौन कही जेसस क्राइस्ट से इज एम लिखाई थी निश्चित भाव में पढ़ी। तो जीशु ख्रीष्ट जो सब शिक्षा देखते संकलन कराई सेमती भगवान धरा पृष्ठ को जिते आसिक लोक शिक्षा दिखती से गुड़ा सब श्रीमद भगवत गीतार ही लिपिबद्ध। तेणु श्रीमद भगवत गीतार भगवान उवाच लिखाई भगवान कहले, अर्जुन उवाच, भगवान उवाच, अर्जुन उवाच एमती लिखाई। तो भगवान को शिक्षा गुड़ाक गोटे डायलॉग रूप से आम अनेक प्रकार बही सब पढ़ी सिठी डायलॉग रूप से अनेक प्रकार एमती सब टॉपिक भी आप पढ़ी अन्य थर देखि। तो भगवान मनीष को जो सब सत् शिक्षा देकी जाती कही जड़े पर गोटे डायलॉग रूप से लिखी जड़े जिज्ञासु एवं भगवान। जिज्ञासु अनेक प्रकार प्रश्न कर चलती भगवान को सांसारिक समस्या को लेकिन, एवं भगवान से समस्या समाधान किमती हे केमती संसार रूपी युद्ध क्षेत्र को युद्ध क्षेत्र में किमती आम ओवरकम करवा विभिन्न समस्या परिस्थित को से गुड़ा सब सिठी वर्णना कराई। तो देखु गीतार भगवान आसिक जो शिक्षा देखते गुडाक भगवान मुहर जो शब्द बाहर सीटा अक्षर अक्षर कई जन बसिक लिखी एमती कथा नुहे, सीटा पर शिक्षा गुडाक गोटे काव्य रूप से गोटे गीत रूप से कई जन संकलन कर देखु ଭଗବାନ ୱାଚ ଲେଖାହେଇଛି, କୋଉଠି ବି ଆପଣ ପଢିନଥିବେ ଶ୍ରୀକୃଷ୍ଣ ଭଗବାନ ୱାଚ। ସାରା ଗୀତା ଆପଣ ପଢନ୍ତୁ, ଦେଖନ୍ତୁ, କୋଉଠି ବି ଯଦି ଲେଖାହେଇଛି ଦେଖିଦିଅନ୍ତୁ, କୋଉଠି ବି ଲେଖାହେଇନି। ଆଜି ଆମେ ଭାରତବର୍ଷରେ କ'ଣ, ସମଗ୍ର ବିଶ୍ୱରେ ଗୀତାର ଭଗବାନ କିଏ ଯଦି ଆମେ ପଚାରିବା, ସମସ୍ତେ ଭାରତର ଆବାଳ ବୃଦ୍ଧ ବନିତା ସମସ୍ତେ କହିବେ ଗୀତାର ଭଗବାନ କୃଷ୍ଣ ଅଟନ୍ତି। କିନ୍ତୁ ବାସ୍ତବରେ କୃଷ୍ଣ ଗୀତାର ଭଗବାନ ନୁହନ୍ତି। ଦେଖନ୍ତୁ, ଯଦି କୃଷ୍ଣ ରୂପରେ ଦ୍ୱାପର ଯୁଗରେ ଭଗବାନଙ୍କର ଅବତରଣ ହୋଇଥିଲା, ମହାଭାରତ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନକୁ ଗୀତା ଜ୍ଞାନ ଦେଇଥିଲେ, ଧର୍ମ ଶିକ୍ଷା ଦେଇଥିଲେ, ତାହେଲେ କ'ଣ ହେବା ଦରକାର? ମହାଭାରତ ଯୁଦ୍ଧ ପରେ ସମାଜର ଦୁନିଆର ପରିସ୍ଥିତି ବଦଳିକି ସୁଧୁରିଯିବା ଦରକାର। ଯେମିତି ଦେଖନ୍ତୁ, ମହାତ୍ମା ବୁଦ୍ଧ ଆସିଥିଲେ, ଚଣ୍ଡାଶୋକ କଳିଙ୍ଗ ଯୁଦ୍ଧ ବିଷୟରେ ଆମେ ଓଡ଼ିଶାରେ ସମସ୍ତେ ଜାଣିଛେ। ଯେତେବେଳେ ରାଜା ଅଶୋକ ଚଣ୍ଡାଶୋକ ନାମରେ ପ୍ରଖ୍ୟାତ ଥିଲେ, କଳିଙ୍ଗ ଯୁଦ୍ଧ ପରେ ଯେତେବେଳେ ରକ୍ତ ନଦୀ ବହିଗଲା, ସେସବୁ ଦେଖିକି ତାଙ୍କ ମନରେ ବହୁତ ବୈରାଗ୍ୟ ଆସିଲା ଏବଂ ବୁଦ୍ଧଙ୍କର ଶରଣାଗତି ହୋଇକି ସେ ବୁଦ୍ଧମ୍ ଶରଣମ୍ ଗଚ୍ଛାମି କହିକି ବୁଦ୍ଧ ଧର୍ମର ପ୍ରଚାର ପ୍ରସାର, ଅହିଂସାର ବହୁତ ପ୍ରଚାର ପ୍ରସାର କଲେ, ତାଙ୍କ ଜୀବନରେ ପରିବର୍ତ୍ତନ ଆସିଗଲା। ସେ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଗଲେ ବୋଲି ଆମେ ଇତିହାସରେ ପଢୁଛେ। ସେମିତି ଅନେକ ଧର୍ମାତ୍ମା ଯେତେବେଳେ ବି ଦୁନିଆରେ ଆସିଛନ୍ତି, ସେମାନେ ସଂସାରର କିଛି ପରିବର୍ତ୍ତନ କରିକି ଯାଇଛନ୍ତି। ଯଦି ଭଗବାନ ବି ସଂସାରକୁ ଦ୍ୱାପର ଯୁଗରେ ଆସିଥିଲେ ଏବଂ ଧର୍ମ ଶିକ୍ଷା ଦେଇକି ଯାଇଥିଲେ, ତାହେଲେ ସଂସାର ଦ୍ୱାପର ଯୁଗ ପରେ ପରେ କ'ଣ ଆସିବା ଦରକାର? ସତ୍ୟଯୁଗ ଆସିବା ଦରକାର, ସଂସାର ସୁଧୁରିଯିବା ଦରକାର। କିନ୍ତୁ କ'ଣ ହେଲା? ଦ୍ୱାପର ପରେ କ'ଣ ଆସିଲା? କଳିଯୁଗ ଆସିଗଲା। ତାହେଲେ ଭଗବାନ ଆସିକି ଯେଉଁ ଧର୍ମ ସଂସ୍ଥାପନା କଲେ, ଗୀତା ଜ୍ଞାନ ଦେଲେ, ତାର ଦୁଷ୍ପରିଣାମ ଏହି ହେଲା କି ଲୋକ ଆହୁରି ବିଗିଡ଼ିଗଲେ, ଆହୁରି ଖରାପ ହୋଇଗଲେ ଏବଂ ଦ୍ୱାପର ପରେ କଳିଯୁଗ ଆସିଗଲା। ଏମିତି କେମିତି ହେବ? ଚିନ୍ତା କରିବା ବିଷୟ। ମୁଁ ଆଗରୁ ଆପଣମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝେଇଛି କି କୃଷ୍ଣ ବାସ୍ତବରେ ଦ୍ୱାପର ଯୁଗରେ ଆସିନଥିଲେ। ଏହି ସୃଷ୍ଟି ଚକ୍ର ଭିତରେ ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପର ଯୁଗ, କଳିଯୁଗ, ଏମିତି ଚାରିଟା ଯୁଗର ଅନବରତ ତାର ବିବର୍ତ୍ତନ ହୋଇଥାଏ, ପରିବର୍ତ୍ତନ ହୋଇଥାଏ, ଘୁରି ଚାଲିଥାଏ। ଯେତେବେଳେ ସତ୍ୟଯୁଗ ତ୍ରେତାଯୁଗ ଥାଏ, ସେତେବେଳେ ହିଁ ଦେବୀ ଦେବତା ଏହି ସଂସାରରେ ଥାନ୍ତି, ସ୍ୱର୍ଗ କୁହାଯାଏ। ସତ୍ୟଯୁଗରେ ପ୍ରଥମ ରାଜକୁମାର ରୂପରେ କୃଷ୍ଣଙ୍କର ଜନ୍ମ ହୋଇଥିଲା। ଦ୍ୱାପର ଯୁଗରେ ଯେତେବେଳେ ସଂସାର ଅଧା ସମୟ ବିତିଯାଏ, ମଣିଷ ସବୁ ଜନ୍ମ ମରଣ ଚକ୍ର ଆସିକି ଯେତେବେଳେ ଦେହ ଅଭିମାନୀ ହୋଇଯାଆନ୍ତି, ସଂସାରରେ କାମ କ୍ରୋଧ ଲୋଭ ମୋହ ଅହଙ୍କାର ଆଦିର ପ୍ରାଦୁର୍ଭାବ ହୁଏ, ଅନେକ ଧର୍ମାତ୍ମା ସବୁ ଆସିକି ଇବ୍ରାହିମ, ମହାତ୍ମା ବୁଦ୍ଧ, ମହାବୀର ଜୈନ, ଯୀଶୁଖ୍ରୀଷ୍ଟ ଆଦି ଆଦି ଅନେକ ଧର୍ମାତ୍ମା ଆସିକି ସଂସାରକୁ ଶିକ୍ଷା ଦେଇକି ପରିବର୍ତ୍ତନ କରାନ୍ତି। ତେଣୁ ଦ୍ୱାପର ଯୁଗରେ ବାସ୍ତବରେ କୃଷ୍ଣ ଆସିନଥିଲେ। ଏବଂ ଆପଣ ମହାଭାରତ ଯଦି ପଢ଼ିଥିବେ, ଗୀତା ଯଦି ପଢ଼ିଥିବେ, ଦେଖିବେ ଭଗବାନଙ୍କର ସବୁଠୁ ଶ୍ରେଷ୍ଠ ସଖା କିଏ ଥିଲେ? ଅର୍ଜୁନ ବୋଲି ବର୍ଣ୍ଣନା ରହିଛି। ଏବଂ ଭଗବାନ ଗୀତା ଜ୍ଞାନ କାହାକୁ ଶୁଣେଇଥିଲେ? ଅର୍ଜୁନ ବୋଲି ଆପଣମାନେ ଜାଣିଛନ୍ତି। କିନ୍ତୁ ଯେତେବେଳେ ମହାଭାରତ ଯୁଦ୍ଧ ସରିଗଲା, କୌରବ ସବୁ ମରିଗଲେ, ଯୁଧିଷ୍ଠିର ଯେତେବେଳେ ରାଜା ହେଲେ, ଯୁଧିଷ୍ଠିର ଦେଖିଲେ ଲୋକ ଘରେ ଘରେ ତାଲା ପକାଇବାର ଆରମ୍ଭ କଲେଣି ଏବଂ କଳିଯୁଗର ସବୁ ଚିହ୍ନବର୍ଣ୍ଣ ଦେଖିବାର ଆରମ୍ଭ ହେଲା ଏବଂ ଯୁଧିଷ୍ଠିର କହିଲେ, ଭାଇମାନେ ଚାଲ ଚାଲ ଏବେ ଆମେ ସ୍ୱର୍ଗାରୋହଣ କରିବା, ଏଇ ସଂସାର କଳିଯୁଗ ଆସିଲାଣି, ଆମେ ଚାଲନ୍ତୁ ସ୍ୱର୍ଗ ଯିବା। ଏବଂ ସମସ୍ତେ ସବୁ ହିମାଳୟ ପର୍ବତକୁ ଯାଇକି ସ୍ୱର୍ଗାରୋହଣ କରିକି ହିମାଳୟ ପର୍ବତକୁ ଚଢ଼ି ଚଢ଼ି ରାସ୍ତାରେ ଜଣେ 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 ସବୁ ସେଠି ଖସି ପଡ଼ିଲେ ଏବଂ ସ୍ୱଦେହରେ ସ୍ୱୟଂ ଯୁଧିଷ୍ଠିର ହିଁ ସ୍ୱର୍ଗକୁ ଯାଇଥିଲେ ବୋଲିକି ମହାଭାରତରେ ବର୍ଣ୍ଣନା ରହିଛି। ଭଗବାନଙ୍କର ସବୁଠୁ ଶ୍ରେଷ୍ଠ ସଖା ଅର୍ଜୁନ ଥିଲା ଏବଂ ସେ ବି ସ୍ୱର୍ଗକୁ ଯାଇପାରିଲାନି, ରାସ୍ତାରେ ଖସି ପଡ଼ିଲା ଏବଂ ଯିଏ ଗୀତା ଜ୍ଞାନ ଶୁଣିନଥିଲା ଭଗବାନଙ୍କ ଶ୍ରେଷ୍ଠ ସଖା ବି ନଥିଲା ସେହି ସ୍ୱର୍ଗକୁ ପଳେଇଗଲା। ତାହେଲେ ଆମେ ଗୀତା ଜ୍ଞାନ ଶୁଣିକି ଲାଭ କ'ଣ? ଚିନ୍ତା କରିବା ବିଷୟ। ତ ଆଧ୍ୟାତ୍ମିକ ଅର୍ଥକୁ ଆମେ ନ ବୁଝିକି ତାକୁ ତାର ଆକ୍ଷରିକ ଅର୍ଥକୁ ନେଇକି ଯେତେବେଳେ ଆମେ ସତ୍ୟ ବୋଲି ଭାବିଦେଉଛେ, ତେଣୁ ଆମ ଜୀବନରେ କିଛି ପ୍ରାପ୍ତି ବି ହେଇନି, ଆମର କିଛି ସମାଜରେ କିଛି ପରିବର୍ତ୍ତନ ବି ହେଇନି। ପ୍ରକୃତରେ ତାର ଆଧ୍ୟାତ୍ମିକ ଗୋଢ ରହସ୍ୟ ବୁଝିବା ଦରକାର। ଭଗବାନ କହୁଛନ୍ତି, ଯିଏ ବି ଜ୍ଞାନ ଶୁଣୁଛ ମୋଠୁ, ତମେ ସମସ୍ତେ ମୋର ଅର୍ଜୁନ। କିନ୍ତୁ ଏଇ ଜ୍ଞାନ କେବଳ ଶୁଣିଲେ ହେବନି, ଖାଲି ଶୁଣିଲେ ତମେ ସ୍ୱର୍ଗକୁ ଯିବ କିନ୍ତୁ ଉଚ୍ଚପଦ ମିଳିବନି। ତମେ ସ୍ୱର୍ଗକୁ ଯିବା ପାଇଁ, ସେଠି ଯଦି ଉଚ୍ଚପଦ ପାଇବା ପାଇଁ ଚାହୁଁଛ, ତାହେଲେ ଏ ସଂସାର ରୂପୀ ଧର୍ମ କ୍ଷେତ୍ରରେ ତୁମକୁ ସ୍ଥିର ସ୍ଥିତ ପ୍ରଜ୍ଞ, ଯାହାକୁ ଗୀତାରେ ବର୍ଣ୍ଣନା ରହିଛି, ସ୍ଥିର ମସ୍ତିଷ୍କ ସ୍ଥିର ବୁଦ୍ଧି ରହିବା ଦରକାର। ନିନ୍ଦା ସ୍ତୁତି ଜୟ ପରାଜୟ ହାନି ଲାଭ ପାପ ପୁଣ୍ୟ ସବୁ ବିଷୟ ଦେଖିକି ବି ନିଜେ ସ୍ଥିର ମସ୍ତିଷ୍କ ହେଇକି ଯୁଧିଷ୍ଠିର ରୂପରେ ଯଦି ରହିବ, ତାହେଲେ ଭଗବାନଙ୍କ ଶିକ୍ଷାକୁ ଜୀବନରେ ଧାରଣ କରିକି ଯୋଗଯୁକ୍ତ ଅବସ୍ଥାରେ ଯୁଧିଷ୍ଠିର ହେବ, ତାହେଲେ ତମେ ସ୍ୱର୍ଗକୁ ଯାଇପାରିବ ବୋଲିକି ତାର ସେସବୁ ଶିକ୍ଷା ରହିଛି। କିନ୍ତୁ ତାର ଆଧ୍ୟାତ୍ମିକ ଅର୍ଥକୁ ଆଜି ଆମେ ସମସ୍ତେ ଭୁଲି ଯାଇଛେ। ତ ମୋ କହିବା ତାତ୍ପର୍ଯ୍ୟ ହେଉଛି, ଦେଖନ୍ତୁ ମୁଁ ଆଗରୁ ବି କହିଛି କି ମହାଭାରତ କୌଣସି ଏମିତି ଐତିହାସିକ ଘଟଣା ନୁହେଁ। ସତରେ ଏମିତି କୌଣସି ପାଣ୍ଡବ କୌରବଙ୍କ ଯୁଦ୍ଧ ହେଇନଥିଲା। ଭଗବାନ ଯାହାକୁ ଆମେ କହୁଛେ, ଆଜି ଦେଖନ୍ତୁ କୌଣସି ଜଣେ ଭଲ ଲୋକ, ବଡ଼ ଲୋକ, ଜଣେ ମହାନ ବ୍ୟକ୍ତି, ଜଣେ ଦୁଇଟା ଭାଇ ଯଦି ଝଗଡ଼ା ଲାଗୁଥିବେ, ତାହେଲେ ସେ କ'ଣ କରିବ? ଚିନ୍ତା କରନ୍ତୁ, ସେ ଝଗଡ଼ାକୁ ଯାଇକି ମିଟେଇବ କି ଜଣଙ୍କର ସପକ୍ଷ ନେଇକି ଆହୁରି ତୁମର ସଂଗ୍ରାମ କରିବ, ତାଙ୍କ ଭିତରେ ଝଗଡ଼ା କରିବ? ଚିନ୍ତା କରନ୍ତୁ, ଆମେ ଭଗବାନ ଯାହାକୁ ଆମେ ଦୁଃଖହର୍ତ୍ତା ସୁଖକର୍ତ୍ତା କହୁଛେ, ଏତେ ମହାନ ବୋଲିକି ତାଙ୍କର ବନ୍ଦନା କରୁଛେ, ପ୍ରାର୍ଥନା କରୁଛେ, ସେ ବି ଏମିତି ଝଗଡ଼ା କେମିତି କରିବେ? ଗୀତାରେ ତ ଭଗବାନ କହିଛନ୍ତି ଅହିଂସା ପରମ ଧର୍ମ, ତ ଏମିତି ହିଂସା ଯୁଦ୍ଧ କରିବେ କି? ଭାଇ ଭାଇ ଭିତରେ ନିଜ ଭିତରେ ହଣାମରା କଟା କରିବେ? ତ ଭଗବାନ ଗୋଟେ ପଟରେ କହିଛନ୍ତି, ଆପଣ ଗୀତା ପଢ଼ିଥିବେ ଯଦି ଜାଣିଥିବେ, କହିଛନ୍ତି ହେ ଅର୍ଜୁନ, ଯୋଗୀର ଲକ୍ଷଣ ହେଲା ଶତ୍ରୁ ମିତ୍ର ସମଭାବାପନ୍ନ। ଯିଏ ଯୋଗୀ ସେ ଶତ୍ରୁ ଆଉ ମିତ୍ରକୁ ସମାନ ରୂପରେ ଦେଖେ, ଅହିଂସା ତାର ପରମ ଧର୍ମ ଅଟେ। ଏବଂ ପୁଣି ଅର୍ଜୁନକୁ କେମିତି କହିବେ, ତୁମାର ଯୋଗୀ କେବେ ହଣା ମରା କଟା କରିବ କି? ଚିନ୍ତା କରନ୍ତୁ। ତ ଗୀତାରେ ବର୍ଣ୍ଣନା ରହିଛି, ହେ ଅର୍ଜୁନ, କ୍ରୋଧ ତୋର ମହାଶତ୍ରୁ ଅଟେ, ତୁ ଜ୍ଞାନରୂପୀ ତଲବାର ବା ଖଣ୍ଡା ଦ୍ୱାରା ତାକୁ ମାର। କାମ ହେଉଛି ତୋର ମହାଶତ୍ରୁ, ଲୋଭ ହେଉଛି ତୋର ମହାଶତ୍ରୁ, ତାକୁ ମାର। ତ ଭଗବାନ ଆମ ଭିତରେ ଯେଉଁ ମନୋବିକାର ରହିଛି, କାମ କ୍ରୋଧ ଲୋଭ ମୋହ ଅହଙ୍କାର, ସେ ବିଷୟରେ ତା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦେଇଛନ୍ତି। ସେଇଟା ପ୍ରକୃତରେ ନିଜ ଭାଇ, ନିଜ ଗୁରୁ ଗୋସାଇଁମାନଙ୍କୁ ହାଣିବା ମାରିବା କାଟିବା ପାଇଁ ଭଗବାନ ଶିକ୍ଷା ଦେବେ କି? ସେଇଟା ମଣିଷ ଆଜି ନ ବୁଝିକି ତାର ଆଧ୍ୟାତ୍ମିକ ଅର୍ଥକୁ ଆଜି ଭୁଲି ଯାଇଥିବାରୁ ଆଜି ସମାଜରେ କିଛି ପରିବର୍ତ୍ତନ ହେଉନି। ତ ଭଗବାନ କହୁଛନ୍ତି କି ନିଜେ ସ୍ୱୟଂକୁ ଧାରାପୃଷ୍ଠକୁ ଏହି ସଂସାର ଧର୍ମଗ୍ଲାନୀ ସମୟରେ ଆସିକି ନିଜେ କହୁଛନ୍ତି କି ମହାଭାରତ ଯୁଦ୍ଧ ବର୍ତ୍ତମାନ ହିଁ ଏ ସଂସାରରେ ଚାଲିଛି। ବର୍ତ୍ତମାନ ଦେଖୁଛ ଯେଉଁ ପ୍ରକାରରେ ଆଜି ଭାଇ ଭାଇକୁ ନିଜର ଭାଗ ଦେଉନି, ମା ଭଉଣୀମାନଙ୍କର ସବୁ ରାସ୍ତାକଡ଼ରେ ବି ଇଜ୍ଜତ ସବୁ ସମସ୍ତେ ଲୁଟୁଛନ୍ତି, ଜୁଆ ଖେଳୁଛନ୍ତି, ଅନେକ ସବୁଆଡ଼େ ରାସ୍ତାରେ ବି ଲୋକ ମଦ ଖାଇକି ଗଡ଼ୁଛନ୍ତି। ଏ ସଂସାରରେ ଶହ ଶହ ସଂଖ୍ୟାରେ ବିପରୀତ ବୁଦ୍ଧି, ଯାହାର ଭଗବାନଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ନାହିଁ, ଏମିତି କୌରବ ସବୁ ରହିଛନ୍ତି ଦୁଷ୍କର୍ମ କରିବାବାଲା। କିନ୍ତୁ ମୋଠି ପ୍ରୀତିରକ୍ଷା ଲୋକ ଗଣି ହେଇଯିବେ 1, 2, 3, 4, 5। ତ ଯେଉଁ ମହାଭାରତ ଯୁଦ୍ଧ ବିଷୟରେ ବ୍ୟାଖ୍ୟାନ ରହିଛି, ସେଇଟା ଦ୍ୱାପର ଯୁଗରେ ହେଇନଥିଲା। ଏବେ ବର୍ତ୍ତମାନ କଳିଯୁଗର ସେହି ସମୟରେ ହିଁ ସେହି ମହାଭାରତ ଯେଉଁ ବର୍ଣ୍ଣନା ରହିଛି ସେହି ସମୟ ଏବେ ଚାଲିଛି। ଏବଂ ସ୍ୱୟଂ ଭଗବାନ ଏବେ ଆସିକି କହୁଛନ୍ତି କି ଅବଜାନନ୍ତି ମାମ ମୂଢ଼ା ମାନୁସିମ୍ ତନୁମାଶ୍ରିତ, ମତେ ମୂଢ଼ମତୀ ଲୋକମାନେ ଗୋଟେ ସାଧାରଣ ମଣିଷ ରୂପରେ ଦେଖିକି ଚିହ୍ନିପାରନ୍ତିନି। ଆପଣ ଚିନ୍ତା କରନ୍ତୁ, ସମଗ୍ର ଗୀତା ପଢ଼ନ୍ତୁ, କୋଉଠି ବି କୃଷ୍ଣ ଭଗବାନ ଉବାଚ ଲେଖା ହେଇନି। ତେଣୁ କୃଷ୍ଣ ଆମେ ଖାଲି ନିଜ ମନରେ ହିଁ ଭାବିନେଲେ କୃଷ୍ଣ ଭଗବାନ ବୋଲିକି। ଏବଂ ଭଗବାନ କହିଛନ୍ତି ଅର୍ଜୁନକୁ, ଯେତେବେଳେ ଅର୍ଜୁନ କହିଲା ହେ ଭଗବାନ ମୋତେ ଆପଣଙ୍କର ଦର୍ଶନ କରାନ୍ତୁ, ଭଗବାନ କହୁଛନ୍ତି ହେ ଅର୍ଜୁନ, ତୁ ମୋତେ ଚର୍ମ ଚକ୍ଷୁରେ ଦେଖିପାରିବୁ ନାହିଁ, ଦିବ୍ୟ ଦୃଷ୍ଟି ଦଦାମିତେ, ମୁଁ ତୋତେ ଦିବ୍ୟ ଦୃଷ୍ଟି ଦେଉଛି ଯାହାଦ୍ୱାରା ଦେଖିପାରିବୁ। ଯଦି କୃଷ୍ଣ ଭଗବାନ ହେଇଥାନ୍ତେ, ତାହେଲେ ଅର୍ଜୁନ ତ ନିଜ ଆଖି ଆଗରେ କୃଷ୍ଣଙ୍କୁ ଦେଖୁଥିଲା, ଏବଂ ସେ କାହିଁକି କହିବ ବା କି ହେ ଭଗବାନ ମୋତେ ଆପଣଙ୍କର ଦର୍ଶନ କରାନ୍ତୁ? ଏବଂ ଭଗବାନ ବି କେମିତି କହିବେ, କୃଷ୍ଣ କେମିତି କହିବେ କି ତୁ ମୋତେ ଏଇ ଚର୍ମଚକ୍ଷୁରେ ଦେଖିପାରିବୁନି? ଚିନ୍ତା କରିବା ବିଷୟ। ଭଗବାନ ଅବ୍ୟକ୍ତ ଅଟନ୍ତି, ନିରାକାର ଅଟନ୍ତି, ତାଙ୍କ ଆମ ମଣିଷ ଭଳିଆ କୌଣସି ସାକାରୀ ଶରୀର ନାହିଁ, ତେଣୁ ତାଙ୍କୁ ଅଯୌନୀ ଅଶରୀରୀ ଅବ୍ୟକ୍ତ ବୋଲି କହୁ, ଅନମାନିଫେଷ୍ଟେଡ୍। ଗୀତାରେ ଭଗବାନ ପ୍ରାଞ୍ଜଳ ଉପରେ କହିଛନ୍ତି, ହେ ଅର୍ଜୁନ ମୁଁ ଅବ୍ୟକ୍ତ ଅଟେ, ଜ୍ୟୋତିଷାମପି ତତ୍ ଜ୍ୟୋତି, ମୁଁ ଜ୍ୟୋତି ଅଟେ। ତ ପରମାତ୍ମା ବାସ୍ତବରେ କୃଷ୍ଣ ନୁହନ୍ତି, କୃଷ୍ଣଙ୍କୁ ତ ସତ୍ୟଯୁଗର ପ୍ରିନ୍ସ ଜଣେ ଦେବତା ବୋଲି ଆମେ କହିବା, ସେ ଆମର ପୂର୍ବଜ ଅଟନ୍ତି ଏବଂ ସତ୍ୟଯୁଗର ପ୍ରଥମ ପ୍ରିନ୍ସ ରୂପରେ ରାଜକୁମାର ରୂପରେ ଜନ୍ମ ନେଇଥିଲେ, ସର୍ବଗୁଣ ସମ୍ପନ୍ନ, ଷୋଳ କଳା ସମ୍ପୂର୍ଣ୍ଣ, ଏବଂ ସେ ଯେତେବେଳେ ସିଂହାସନରେ ବସନ୍ତି ତାଙ୍କୁ ଆମେ ନାରାୟଣ କହୁଛୁ। ତେଣୁ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ବୋଲିକି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତ କୃଷ୍ଣ ରୂପରେ ଦ୍ୱାପର ଯୁଗରେ ଭଗବାନ ଆସିନଥିଲେ ଏବଂ ଏବେ କଳିଯୁଗର ସେହି ସମୟରେ, କଳିଯୁଗ ଯାଉଛି, ସତ୍ୟଯୁଗ ଆସୁଛି, ଏମିତି ଗୋଟେ ସଙ୍ଗମ ଯୁଗ ବର୍ତ୍ତମାନ ଗୋଟେ କନଫ୍ଲୁଏନ୍ସ ଚାଲିଛି, ଏହି ସମୟରେ ହିଁ ଭଗବାନ ଆସିକି ଆମମାନଙ୍କ ଭିତରୁ ଗୋଟେ ମଣିଷକୁ ସିଲେକ୍ଟ କରିକି, ଜଣେ ବୃଦ୍ଧ ମଣିଷ, ତା ଶରୀର ଭିତରେ ପରକାୟ ପ୍ରବେଶ କରିକି ତାଙ୍କ ମୁଖାରବିନ୍ଦ ଦ୍ୱାରା ଜ୍ଞାନ ଦେଉଛନ୍ତି ଏବଂ ତାଙ୍କର କର୍ତ୍ତବ୍ୟ ବାଚକ ନାଁ ରଖିଛନ୍ତି ବ୍ରହ୍ମା। ଏବଂ ସେହି ମଣିଷ ଜଣେ ସାଧାରଣ ମଣିଷ ହୋଇଥିବାରୁ ତାଙ୍କ ଭିତରେ ପରମାତ୍ମାଙ୍କର ପରକାୟ ପ୍ରବେଶ ହୋଇକି ଯେତେବେଳେ ଜ୍ଞାନ ଦେଉଛନ୍ତି, ଲୋକ ବାହାରୁ ତ ବ୍ରହ୍ମାଙ୍କୁ ଦେଖୁଛନ୍ତି, ଯାହାକୁ ଜ୍ଞାନ ଦ୍ୱାରା ଆମେ ପ୍ରାପ୍ତ କରିପାରିବା। ତେଣୁ ଭଗବାନ ଯେତେବେଳେ ଜଣେ ସାଧାରଣ ମଣିଷ ଶରୀର ଭିତରେ ପ୍ରବେଶ କରନ୍ତି, ମୂଢ଼ମତୀ ଲୋକମାନେ ତାକୁ ଚିହ୍ନିପାରନ୍ତିନି, କିନ୍ତୁ ସେ ଜ୍ଞାନ ଯେତେବେଳେ ଶୁଣିବେ, ଜଣେ ଯିଏ ଶୁଣେ ସେ ଯାଇକି ଅନୁଭବ କରିକି କିଏ କହୁଛି। ତ ଦେଖନ୍ତୁ, ଗୀତାର ଭଗବାନ କୃଷ୍ଣ ନୁହନ୍ତି, ଗୀତାର ଭଗବାନ